ଶ୍ରୀକୃଷ୍ଣ ରଜୁ ଦ୍ୱାରା ଆଗତ ହୋଇ ଋତୁ ଫଳକୁ ଆକର୍ଷଣ କରିଥିଲେ, କିନ୍ତୁ ସେ କୃତ୍ୟ ଉତ୍ପାଟନ କଲେ କିପରି, ପ୍ରକୃତ ପକ୍ଷେ କିଏ ତାହା କରିଥିଲା, ଏହି ଘଟଣାର ସୂତ୍ରଟି କେଉଁଠି, ଏହି ସମସ୍ତ ଆଶ୍ଚର୍ଯ୍ୟଜନକ ବିଷୟ ଚିନ୍ତା କରି ଗୋପାଳମାନେ ଉଦ୍ବିଗ୍ନ ଏବଂ ବିଭ୍ରାନ୍ତ ହୋଇଥିଲେ। ଭଗବତରେ ଶ୍ରୀ ଗୋପାଳ କହୁଛନ୍ତି ଯେ ଗୋପାଳମାନେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଥିଲେ, କାରଣ ଶ୍ରୀକୃଷ୍ଣ ବୃକ୍ଷ ଦୁଇର ମଝିରେ ଥିଲେ ଏବଂ ଯଦି ବୃକ୍ଷ ଦୁଇଟି ତା ଉପରେ ପଡ଼ିଥାନ୍ତେ ତାହେଲେ ତାଙ୍କର କ'ଣ ହୋଇଥାନ୍ତା ତାହା କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ସେ ସେଠାରେ ଠିଆ ହୋଇଥିବା ଅବସ୍ଥାରେ ଏହି ଅଦ୍ଭୁତ ଘଟଣାଟି ଘଟିଛି। ଅତେ ଏହା ସବୁ କିଏ କଲା, ଏପରି ଆଶ୍ଚର୍ଯ୍ୟଜନକ ଭାବରେ ଏହି ଘଟଣାଟି ଘଟିଲା କାହିଁକି, ଏହିପରି ବିବେଚନା କରି ସେମାନେ ବିଚଳିତ ହୋଇପଡ଼ିଥିଲେ ଏବଂ ଉଦ୍ବିଗ୍ନ ହୋଇପଡ଼ିଥିଲେ। ସେମାନେ ମନେ କରୁଥିଲେ ଯେ ଭଗବାନ ଭାଗ୍ୟକ୍ରମେ କୃଷ୍ଣଙ୍କୁ ରକ୍ଷା କରିଛନ୍ତି ଏବଂ ତାଙ୍କର କିଛି ହୋଇନାହିଁ। ଆଜ୍ଞା ମହ ଭାଗବତର ଦଶମ ସ୍କନ୍ଧ ଏକାଦଶ ଅଧ୍ୟାୟ, ଏକାଦଶ ଅଧ୍ୟାୟର ଶୀର୍ଷକ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା। 3 ବର୍ଷର ବୟସର ଲୀଳାଟି କୁହାଯାଏ। ଆଚାର୍ଯ୍ୟ କୁହନ୍ତି ଭଗବାନଙ୍କୁ ଯେତେବେଳେ 3 ବର୍ଷ ହୋଇଥିଲା ସେହି ସମୟରେ ଏହି ଲୀଳାଟି ହୋଇଥିଲା। ଆ ପୂର୍ବ ଅଧ୍ୟାୟ 2 ଅଧ୍ୟାୟରେ ଏ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏ ଲୀଳାକୁ ଦାମୋଦର ଲୀଳା ବୋଲି କୁହାଯାଉଛି, ହରିବଂଶରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ମା ଯେତେବେଳେ କୃଷ୍ଣଙ୍କୁ ବାନ୍ଧି ଦେଇଛନ୍ତି ଉଲୁଖଳରେ ଏବଂ ହନୁମାନଙ୍କୁ ଚାଲିଯାଇଛନ୍ତି ତାଙ୍କର ନିଜ କାମରେ। ସେତେବେଳେ କୃଷ୍ଣ ସେଇ ଉଲୁଖଳକୁ ଦୁଇଟି ଅର୍ଜୁନ ବୃକ୍ଷ ମଧ୍ୟରେ ରଖି ଟାଣି ଦେଇଛନ୍ତି। ସେହି ସମୟରେ ଏ ଅର୍ଜୁନ ବୃକ୍ଷଗୁଡ଼ି ଉଗୁଳି ପଡ଼ିଛି। ଏ ଅର୍ଜୁନ ବୃକ୍ଷଗୁଡ଼ି କିଭଳି ଦ୍ୱିତୀୟ ସ୍କନ୍ଧ ସପ୍ତ ମଧ୍ୟରେ ବ୍ରହ୍ମା ତାଙ୍କର ସ୍ମୃତିରେ କହିଛନ୍ତି ଏ ଦୁଇଟି ବିରାଟ ବିଶାଳ ବୃକ୍ଷ ଯେଉଁ ବୃକ୍ଷ ଆକାଶକୁ ସ୍ପର୍ଶ କରିଥିଲା ଭଗବାନ ସ୍କନ୍ଧି ଭଗବାନ ଆକାଶକୁ ସ୍ପର୍ଶ କରିଥିଲା ଏହି ବିଶାଳ ବୃକ୍ଷ। ଆଚାର୍ଯ୍ୟମାନେ କୁହନ୍ତି ଯଦି 1000 ହାତୀକୁ ବ୍ୟବହାର କରାଯାଇକି ସେ ଗଛ ଗୁଡ଼ିକୁ ଉତ୍ପାଦନ କରିବା ପାଇଁ ଚେଷ୍ଟା କରାଯିବ ତଥାପି ହେଇପାରିବନି। ସାମାନ୍ୟ ବାଳକ 3 ବର୍ଷର ବାଳକ ସିଏ ଯେଉଁ ରଜୁ ଉପରେ ବନ୍ଧା ହେଇଥିଲେ ଏଇ ରଜୁ ହଜାରେ ବାନ୍ଧି ପଡ଼ି ଯାଇଥିଲେ କାରଣ ଯେତେ ମାତା ଯେତେ ତାଙ୍କୁ ବାନ୍ଧୁଥିଲେ ସବୁବେଳେ 2 ଆଙ୍ଗୁଳି କମ୍ ରହିଯାଉଥିଲା। ଅନେକ ରଜୁ ବନ୍ଧା ହେଇକରି ସେ କୃଷ୍ଣଙ୍କୁ ବାନ୍ଧିଛନ୍ତି ତେଣୁ ହଜାରେ ମାଟି ପଡ଼ିଥିଲା ଦେଲେ ଯେକୌଣସି ମାଟି ଗୋଟେ ପିଟି ଯାଇଥାନ୍ତା। ସେ ଉଲୁଖଳା ମଧ୍ୟ କେତେ ଓଜନ ତାଙ୍କର କେତେ ଶକ୍ତି ରହିଛି ତେଣୁ ଏହିସବୁ ଚିନ୍ତା କରି ବର୍ତ୍ତମାନ ଲୋକମାନେ ଯେତେବେଳେ ଏଇ ଯେଉଁ ବୃକ୍ଷ ଉତ୍ପାଦନ ହୋଇଯାଇଛି ସେତେବେଳେ ଭୂମିକମ୍ପ ଭଳି ଲାଗୁଛି ଉତ୍ପାଦ ଭୂମିକମ୍ପ ହୋଇଗଲା କି ଆମ ନିକଟ ଅତୀତରେ ଯେତେବେଳେ ଭୂମିକମ୍ପ ହୋଇଥିଲା ସେତେବେଳେ କ'ଣ କରିଥିଲେ ସମସ୍ତେ ତାରି ଗୌରବନ୍ଦ୍ର ସିଂ ମହାରାଜ ଏ ମନ୍ଦିରରେ କ୍ଲାସ୍ କରୁଥିଲା ବେଳେ ଭୂମିକମ୍ପ ହୋଇଗଲା ସେ ଭୂମିକମ୍ପ ହୋଇଗଲା ସେତେବେଳେ ସମସ୍ତ ଭକ୍ତମାନେ ସବୁ ଭୟ କରି ସେ ପଳେଇଗଲେ କିନ୍ତୁ ମହାରାଜ ସେଠି ବସିଛନ୍ତି ଆସନ ବସିଛନ୍ତି। ସାଧାରଣତଃ ଯେତେବେଳେ ଏଇଭଳି ବିପଦ ଆସେ ବିଶେଷ ଭାବରେ ଭୂମିକମ୍ପ ଯେତେବେଳେ ଆସେ ସେତେବେଳେ ସମସ୍ତେ ଭୟ କରିଯାଆନ୍ତି ଉଦ୍ଭିନ୍ନ ହୋଇଯାଆନ୍ତି ତେଣୁ ଗୋପବାଳକମାନେ ମଧ୍ୟ ଗୋପବାସୀମାନେ ଯେତେ ଥିଲେ ଯଦୁର ପସନ୍ଦ ସମସ୍ତେ ଭୟଭୀତ ହୋଇଯାଇଛନ୍ତି ଭୟ ଦୁର୍ବଳା ବୋଲି କୁହାଯାଇଛି ଉତ୍ପାଦ କାହାଦ୍ୱାରା ସବୁ ଭୟ କରିଯାଇଛନ୍ତି ତେଣୁ ତା ପୂର୍ବ ଶ୍ଳୋକରେ ଯେଉଁ କୁହାଯାଉଛି ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି 2 ଶ୍ଳୋକରେ ଭୂମ୍ୟାଂ ନିପତୌ ତତ୍ର ଦଦୃଶୁ ଗମଳାଟୁ ବଭ୍ରଂ ଉତ୍ତବିଜ୍ଞାୟ ଲକ୍ଷ୍ୟଂ ପତନ କାରଣ ଯେତେବେଳେ ଏଇଭଳି ଭାବରେ ଜାଣିଲେ ଏଇଭଳି ଭାବରେ ଉତ୍ପାଦ ହୋଇଛି ତେଣୁ ସେମାନେ ଲକ୍ଷ୍ୟ କରୁଛନ୍ତି କ'ଣ ହେଇଛି ତେଣୁ ସୁଦର୍ଶନ କହୁଛନ୍ତି ଏଇ ଯେଉଁ ଲକ୍ଷ୍ୟର ଯେଉଁ ପୂର୍ବ ଶ୍ଳୋକ କୁହାଯାଇଛି ସେ ଲକ୍ଷ୍ୟର କାରଣ ବର୍ତ୍ତମାନ ଏହି ଶ୍ଳୋକରେ ବର୍ଣ୍ଣନା କରାଯାଉଛି ଏଭଳି କାହିଁକି ହେଲା ତେଣୁ ବର୍ତ୍ତମାନ କୁହାଯାଉଛି ଉଲୁଖଳଂ ବିକର୍ଷନ୍ତଂ ଦାମ୍ନା ପଦ୍ମ ଚ ବାଳକ ସେଇ ଉଲୁଖଳକୁ ବିକର୍ଷନ୍ତଂ ବିଶେଷ ଆକର୍ଷଣ କରୁଛନ୍ତି ଭଗବାନ କୃଷ୍ଣ ଆକର୍ଷଣ କରୁଛନ୍ତି ଦାମ୍ନା ପଦ୍ମ ଚ ବାଳକ ବାଳକ 3 ବର୍ଷର ପିଲା ତାଙ୍କର ଉଦରରେ ତାଙ୍କର ଉଦରରେ ଦାମ୍ନା ଯେଉଁ ଦାମ ମାର୍କେଟ ଦୌଡ଼ି ବନ୍ଧା ହେଇଛି ଯେଉଁ ରଜି ବନ୍ଧା ହେଇଛି ସେଇଥିରେ ବନ୍ଧ ସେ ବଦ୍ଧ ହୋଇକି ରହିଛନ୍ତି ତେଣୁ ପଶ୍ୟଦମ୍ ଏଭଳି କେମିତି ହେଲା ଏଭଳି ବିରାଟ କିଛି ତ ଝଡ଼ ହେଇନି ବାତ୍ୟା ହେଇନି କି ପବନ ବହିନି କିଛି ନାହିଁ ତାହେଲେ ଭଗବାନଙ୍କର ଏଇ ଯେଉଁ ଲୀଳାଟି ହେଇଥିଲା ଏ ଲୀଳାଟିକୁ କରାଯାଉଛି ଯେଉଁ ଦୀପାବଳି ମହୋତ୍ସବ ଦିନ ଏଇ ଲୀଳାଟି ହେଇଥିଲା ତେଣୁ ଏହି ଲୀଳାଟିକୁ ଯେତେବେଳେ କିଛି ଗଣ୍ଡଗୋଳ ଠକୁଛି ବାତ୍ୟା ବର୍ଷା କିଛି ନାହିଁ ତାହେଲେ କେମିତି କଷ୍ଟ କିଭଳି ସବୁ ଘଟଣା ହେଲା ଏତେ ବିରାଟ ବିରାଟ ବୃକ୍ଷ ଦୁଇଟି ବୃକ୍ଷ ବଜରସମାନେ ବହୁ ବର୍ଷ ଧରି ଦେଖି ଆସୁଛନ୍ତି ସେ ବୃକ୍ଷକୁ ଆଉ ପୂର୍ବରୁ ତ ବର୍ଣ୍ଣନା କରାଯାଇଛି ନାରଦିନ ଅଭିଶାପ ଦେଇଛନ୍ତି ଦିବ୍ୟ ଶତ ବର୍ଷ ଦେବତା ଲୋକରେ 100 ବର୍ଷ ବର୍ଣ୍ଣନା ଅନୁସାରେ ସେମାନେ ସବୁ ଶିଖିଥିଲେ ଦେବତାମାନଙ୍କର ଗୋଟିଏ ଦିନ ହେଉଛି ଆମର 6 ମାସ ତାଙ୍କର ଗୋଟିଏ ରାତି ମଧ୍ୟ ସେଭଳି ଭାବରେ 6 ମାସ ତାଙ୍କର ଗୋଟିଏ ଦିନ ଏବଂ ରାତି ମିଶିକି ଆମର ଗୋଟିଏ ବର୍ଷ ପଳେଇଯାଉ ଏଇଭଳି ଭାବରେ ତାଙ୍କର ମାସ ବର୍ଷ ଏଇଥିରେ 100 ଇୟର୍ସ 100 ବର୍ଷ ବର୍ଷ ସପାଙ୍ଗ ବୋଲି କୁହାଯାଇଥିଲା ଦିବ୍ୟ ବର୍ଷ ସପାଙ୍ଗ ତେଣୁ ହଜାର ହଜାର ବର୍ଷ ଧରିକି ସେଠି ସେ ବୃତ ଯୁଗ ଥିଲେ। ତେଣୁ ବ୍ରଜବାସୀ ଚିନ୍ତା କରୁଛନ୍ତି ବୃତ କେମିତି ଉତ୍ପାଦନ ପ୍ରୋତ୍ସାହିତ ଏବଂ ବୃତ ଆଶ୍ଚର୍ଯ୍ୟ ଏଇସବୁ ଯୋଉ ହେବା କଥା ହେଲେ ତା'ହେଲେ ଆଶ୍ଚର୍ଯ୍ୟ ଘଟଣା କିନ୍ତୁ ସମ୍ଭବ ନୁହଁ, ଅସମ୍ଭବ ଜିନିଷ। ସେଥିପାଇଁ ଆମର ବୈଦିକ ଶାସ୍ତ୍ରକୁ ଲୋକମାନେ କହନ୍ତି ଇଏ ହେଉଛି ମାଇଥୋଲୋଜି, ପୁରାଣ ଉପନିଷଦ ଇତ୍ୟାଦିକୁ କୁହାଯାଏ ଇଏ ହେଉଛି ମାଇଥୋଲୋଜି, ହିନ୍ଦୁ ମାଇଥୋଲୋଜି। ଆମର ଶ୍ରୀ ଗୋପାଳ ମହାରାଜ କହନ୍ତି ହିନ୍ଦୁ ବୋଲି ଶବ୍ଦ କିଛି ନାହିଁ। ଆମ ସମସ୍ତ ବୈଦିକ ଶାସ୍ତ୍ରରେ ଯଦି ଆମକୁ ଅଧ୍ୟୟନ କରିପାରିବା ନାହିଁ, ଯଦି କିଏ ଅଧ୍ୟୟନ କରିପାରିବ ତାହେଲେ ଏମିତି କୌଣସି ଶବ୍ଦ ପାଇବ ନାହିଁ, ସେଥିରେ ହିନ୍ଦୁ ଶବ୍ଦଟି ପାଇବ, ହିନ୍ଦୁ ଶବ୍ଦ ନାହିଁ ବୈଦିକ ଶାସ୍ତ୍ରରେ। ତାପରେ ଇଏ ହେଉଛି ଆମ ପ୍ରକୃତରେ ଏଇ ଧର୍ମକୁ କୁହାଯାଏ ବୈଦିକ ଧର୍ମ ବା ସନାତନ ଧର୍ମ। ଆପଣମାନେ ଜାଣୁଥିବେ, ଇତିହାସ ପଢ଼ୁଥିବେ, ବିଭିନ୍ନ ଯେଉଁ ଧର୍ମ ଅଛି, ମୁସଲମାନ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, କେତେ ଧର୍ମ ଅଛି ତାହାର ଇତିହାସ ଆମେ ଜାଣିଛେ। ଯୀଶୁ ଖ୍ରୀଷ୍ଟ ଆସିଲେ 2000 ବର୍ଷ ତଳେ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଲେ ସେହି ସମୟରେ ଖ୍ରୀଷ୍ଟ ଧର୍ମ, ଖ୍ରୀଷ୍ଟ ଧର୍ମ ଆରମ୍ଭ ହେଲା, ଖ୍ରୀଷ୍ଟିଆନ ରିଲିଜନ ଆରମ୍ଭ ହେଲା। ବୁଦ୍ଧ ଆସିଲେ ବୁଦ୍ଧ ଧର୍ମ ଆରମ୍ଭ ହେଲା, ଯୀଶୁ ଖ୍ରୀଷ୍ଟଙ୍କ ପୂର୍ବରୁ 500 ବର୍ଷ ପୂର୍ବରୁ ଆସିଥିଲେ ବୁଦ୍ଧଦେବ। ସେହିଭଳି ଭାବେ ପ୍ରଫେଟ୍ ମହମ୍ମଦ ଆସିଲେ ମୁସଲମାନ ଧର୍ମ ଆରମ୍ଭ ହେଲା। ଏସବୁ ଇତିହାସ ଆମେ ପଢ଼ୁଛେ, କିନ୍ତୁ ଏଇ ବୈଦିକ ଧର୍ମ କେବେ ଆରମ୍ଭ ହେଲା ତାର ଇତିହାସ ଅଛି କି? ତାର ଇତିହାସ ନୁହଁ, କାହିଁକି ନାହିଁ? ଏଇ ଭୌତିକ ଯୁଗର ସବୁ ସୃଷ୍ଟି ହେଇଛି, ସେହି ସମୟରୁ ବୈଦିକ ଶାସ୍ତ୍ର ଆସୁଛନ୍ତି। ଗୋପାଳ କହନ୍ତି ଯଦି ଆପଣମାନେ ଇଲେକ୍ଟ୍ରୋନିକ୍ ଜିନିଷ ସବୁ କିଣୁଛନ୍ତି, ଫ୍ରିଜ୍ କିଣୁଛନ୍ତି ବା ଏୟାର କଣ୍ଡିସନର କିଣୁଛନ୍ତି, ତା ସହିତ ମୋବାଇଲ କିଣୁଛନ୍ତି, ତା ଦେହରେ ଗୋଟେ ଇଣ୍ଡିକେଟର ଦିଆହେଉଛି କିଭଳି ଏଇଟାକୁ ଅପରେଟ୍ କରିବେ, କିଭଳି ଏଇଟାକୁ ବ୍ୟବହାର କରିବେ। ସେହିଭଳି ଭାବରେ ଏ ବୌଦ୍ଧ ଜଗତ ସୃଷ୍ଟି ହେଉଛି, ସେହି ସମୟରେ ଭଗବାନ ଶାସ୍ତ୍ରକୁ ମଧ୍ୟ ପଠାଉଛନ୍ତି, ସହଜ୍ଞା ପ୍ରଜା ସୃଷ୍ଟ ଗୁରୁବାଚ ପ୍ରଜାପତି। ସୃଷ୍ଟିର ଆରମ୍ଭରୁ ଏଇ ବୈଦିକ ଯଜ୍ଞ ଇତ୍ୟାଦି ସବୁ ଆରମ୍ଭ ହୋଇଛି, ବୈଦିକ ଧର୍ମ ଆରମ୍ଭ ହୋଇଛି ସୃଷ୍ଟିର ଆରମ୍ଭରୁ, ତେଣୁ ଆପଣମାନେ ତାର ଇତିହାସ ପାଇପାରୁନାହାନ୍ତି। ତେଣୁ ଏ ଯେଉଁ ଭଗବାନ, ଇଏ ଲୋକମାନେ ତାଙ୍କର କାର୍ଯ୍ୟକଳାପ ବୁଝିପାରିବେ ନାହିଁ, ତେଣୁ ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ଅଧିକାଂଶ ସ୍ତରରେ ଅଧିକାଂଶ ସମୟରେ ସେମାନେ ଏଇଟାକୁ ମାଇଥୋଲୋଜି ବା ମନଗଢ଼ା ଜିନିଷ ବୋଲି କୁହନ୍ତି, ସେମାନେ ଅନୁମାନ କରିପାରିବେ ନାହିଁ କେମିତି ଏସବୁ ଜିନିଷ ହେଇପାରୁଛି। ଛୋଟ ପିଲା ବ୍ରଜବାସୀମାନେ ସେମାନେ ଭଗବାନଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ, କୃଷ୍ଣଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ। ଭଗବାନଙ୍କ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ତାଙ୍କ ପ୍ରତି ସେ ଐଶ୍ୱର୍ଯ୍ୟ ଜ୍ଞାନ ଆସେ ନାହିଁ। ଇଏ ହେଉଛି ତଫାତ୍। ମଥୁରା, ଦ୍ୱାରକା ଏସବୁଥିରେ ଭଗବାନଙ୍କ ଐଶ୍ୱର୍ଯ୍ୟକୁ ଲୋକମାନେ ଜାଣନ୍ତି। ବସୁଦେବ ଯେତେବେଳେ ଭଗବାନ ଯାଇଛନ୍ତି, ଦଶମ ସ୍କନ୍ଧ 44 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନଙ୍କୁ କଂସ ବଧ କରୁଛନ୍ତି, ବଧ କରିସାରିଲା ପରେ ତାଙ୍କ ପିତା ବସୁଦେବ ଏବଂ ଦେବକୀ ବନ୍ଦୀପୁରରେ ରହିଛନ୍ତି, ତାଙ୍କୁ ମୁକ୍ତ କରିବା ପାଇଁ ଯାଉଛନ୍ତି। ତେଣୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଦେବକୀ ବସୁଦେବଶ୍ଚ ବିଜ୍ଞାନ ଜଗଦୀଶ୍ୱର କୃତ ସମ୍ବୋଧନ କୃତୁ, ତାଙ୍କୁ ସମ୍ବୋଧନ ବା ତାଙ୍କୁ ସେମାନେ ଯେତେବେଳେ ପ୍ରଣାମ କରୁଛନ୍ତି, ସେ ତାଙ୍କ ପ୍ରଣାମକୁ ଗ୍ରହଣ କରିଥାନ୍ତି, ଭୟ କରିଯାଉଛନ୍ତି, ଇଏ ହେଉଛି ଭଗବାନ, ଇଏ କ'ଣ ପ୍ରଣାମ କରିବେ। ଅର୍ଜୁନ ଯେତେବେଳେ ଭଗବାନଙ୍କ ବିଶ୍ୱରୂପ ଦେଖୁଛନ୍ତି, ସେତେବେଳେ ସେ ଭୟ କରିଯାଉଛନ୍ତି। ସକେ ନିମତ୍ୱାସଙ୍ଗୁଗମ ହେ କୃଷ୍ଣ ହେ ଯାଦବ ହେ ସକେ ଅଜାନତାମ ହି ମନନ୍ତ ବେଦମ ସ୍ୱାମୀ ତାଙ୍କର ସ୍ତ୍ରୀ ବା ପ୍ରିୟ ତାଙ୍କର ପ୍ରିୟାର ଦୋଷକୁ କ୍ଷମା କରେ, ସେଇଭଳିଆ ମୋର ଦୋଷକୁ କ୍ଷମା କରନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି। ଭୟ କରିଦେଇଛନ୍ତି ଭଗବାନ ରୂପ ଦେଖିକି। ସେ କହୁଛନ୍ତି ମୁଁ ଆପଣଙ୍କୁ ସଖା ବେଳେ ଆଉଥିଲି, ଯେତେବେଳେ ମୁଁ ସଖା ବେଳେ ଡାକୁଥିଲି ସଖେଇ ମତୁଆ ପ୍ରସବାନ ହେ କୃଷ୍ଣ ହେ ଯାଦବ ହେ ସଖେଇ, ମୁଁ ଯେତେବେଳେ ଡାକୁ ଆପଣଙ୍କୁ ବା ଆପଣଙ୍କୁ କୃଷ୍ଣ ବି ଡାକୁଥିଲି, କେତେବେଳେ ସଖା ବି ଡାକୁଥିଲି, କେତେବେଳେ ଯାଦବ ବି ଡାକୁଥିଲି। ଆମର ଆଚାର୍ଯ୍ୟ ଟିକାରେ କହୁଛନ୍ତି ଅର୍ଜୁନ କର ସେତେବେଳେ ଯଦି ସମ୍ବୋଧନ କରୁଥିଲେ କୃଷ୍ଣଙ୍କୁ, କାହିଁକି ସେ ସମ୍ବୋଧନ କରୁଥିଲେ ନା, ସିଏ କହୁଥିଲେ ତମେ କୃଷ୍ଣ, ତମେ ହଉଛ ବସୁଦେବଙ୍କ ପୁତ୍ର, ବସୁଦେବ ଏତେ ଯୋଦ୍ଧା ନୁହନ୍ତି, କିନ୍ତୁ ମୁଁ ହଉଛି ଅର୍ଜୁନ, ମୁଁ ହଉଛି ପାଣ୍ଡୁବାର ପୁତ୍ର, ପାଣ୍ଡୁ ହଉଛନ୍ତି ବିଜୟ କରିଛନ୍ତି ବିରାଟ ଯୋଦ୍ଧା ମହାଯୋଦ୍ଧା ସେ, ତେଣୁ ଏହିଭଳି ଭାବରେ ସେ କୃଷ୍ଣଙ୍କୁ ସମ୍ବୋଧନ କରୁଥିଲେ। ଏହିଭଳି ତାଙ୍କ ମନର ଭାବ ଏହା ଥିଲା, ତମେ ହଉଛ ଯାଦବ, ଯାଦବ କହିଲେ ଯଦୁ, ଯଦୁ ଯିଏ ଯଦୁଙ୍କର ବଂଶରେ ଆସୁଛନ୍ତି, ଯାଦବ କୃଷ୍ଣ ଯଦୁଙ୍କର ବଂଶରେ ଆସୁଛନ୍ତି, ଯଦୁ ହେଉଛନ୍ତି ଯଦାପିଙ୍କ ପୁତ୍ର, ଜ୍ୟେଷ୍ଠ ପୁତ୍ର, ଯଦାପି ମହାରାଜ ଯେତେବେଳେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହେଲେ ସେତେବେଳେ ସେ ତାଙ୍କ ପୁତ୍ରମାନଙ୍କୁ ତାଙ୍କର ବାର୍ଦ୍ଧକ୍ୟ ନେଇକି ତାଙ୍କ ଯୌବନକୁ ପ୍ରାପ୍ତ ହେବା ପାଇଁ ତାଙ୍କୁ ପ୍ରାର୍ଥନା କରିଥିଲେ, କିନ୍ତୁ ଯଦୁ ମନା କରିଦେଇଥିଲେ, ତାଙ୍କ ଯୌବନକୁ ପ୍ରଦାନ କରିନଥିଲେ। କିନ୍ତୁ ତାଙ୍କର କନିଷ୍ଠ ପୁତ୍ର ପଞ୍ଚମ ପୁତ୍ର ଯିଏ ହେଉଛି ଗୁରୁ, ସେ ତାଙ୍କର ଯୌବନ ପ୍ରଦାନ କରି ତାଙ୍କ ପିତାଙ୍କର ବାର୍ଦ୍ଧକ୍ୟକୁ ନେଇଥିଲେ। ସେଥିପାଇଁ ଗୁରୁ ବଂଶରେ ଆସୁଛନ୍ତି ପାଣ୍ଡବମାନେ, କୌରବମାନେ ପାଣ୍ଡବମାନେ ଗୁରୁ ବଂଶରେ ଆସୁଛନ୍ତି, ତେଣୁ ଯଦୁ ବଂଶରେ ଆସୁଛନ୍ତି କୃଷ୍ଣ ଇତ୍ୟାଦି ଏମାନେ ଆସୁଛନ୍ତି, ତେଣୁ ଯଦାଦିଙ୍କର ଅଭିଶାପ ଥିଲା, ଯେଉଁଥିପାଇଁ ଯାଦବମାନେ ରାଜା ହେଇପାରିଲେ ନାହିଁ, କୃଷ୍ଣ ରାଜା ହେଇଗଲେ। ଯଦିଓ ସେ କଂସକୁ ବଧ କରିଛନ୍ତି, ସମସ୍ତ ଯେତେ 23 ଅକ୍ଟୋବର ସୈନ୍ୟ ପ୍ରତିବର୍ଷ ଆସନ୍ତି ମଥୁରାକୁ 18 ବର୍ଷ ଯଦି ଆସନ୍ତି ଯୁଦ୍ଧ କରିବା ପାଇଁ, ସମସ୍ତଙ୍କୁ କଂସ କୃଷ୍ଣ ସମସ୍ତଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ତଥାପି ସେ ରାଜା ହେଇନାହାନ୍ତି। କାହିଁକି ନା ଯଦାଦି ମହାରାଜଙ୍କର ତାଙ୍କ ପ୍ରତି ଅଭିଶାପ ରହିଛି, ଯାଦବ ମାନଙ୍କ ପ୍ରତି ଯଦୁପତି ଅଭିଶାପ ଥିଲା, ଯେଉଁଥିପାଇଁ କି ଯଦୁମାନେ ଯାଦବମାନେ ଏମାନେ ରାଜା ହେଲେ ନାହିଁ, କିନ୍ତୁ ଗୁରୁ ରାଜା ହେଲେ ଏବଂ ତାଙ୍କ ବଂଶରେ ସମସ୍ତେ ରାଜା ହେଉଛନ୍ତି, କୌରବମାନେ ରାଜା ହେଉଛନ୍ତି, ପାଣ୍ଡବମାନେ ରାଜା ହେଉଛନ୍ତି, ତେଣୁ ଏହି ଭାବରେ ଅର୍ଜୁନ କୃଷ୍ଣଙ୍କୁ ସମ୍ବୋଧନ କରୁଥିଲେ, ସଖେଇ ମତ୍ୱା ପ୍ରସବଂ ଯଦୁତ୍ତମ ହେ କୃଷ୍ଣ ହେ ଯାଦବ ହେ ସଖେଇ ଅଜାନତା ମହିମାନଙ୍କ ମେଡମ, ମୁଁ ସେତେବେଳେ ଆପଣଙ୍କର ମହିମା ଜାଣିନଥିଲି, ଏଭଳି ଇଦମ୍ ଆପଣଙ୍କର ମହିମା, ଏତେ ମହିମା ଅଛି ଯେ ବିଶ୍ୱରୂପ ଆପଣ ଦେଖାଉଛନ୍ତି, ଅନେକ ଭକ୍ତ ନାୟନା, ଅନେକ ଅଦ୍ଭୁତ ଦର୍ଶନ, ଅନେକ ହଜାର ହଜାର ହସ୍ତ ରହିଛି, ଅନେକ ବଦନ ବା ମୁଖ ରହିଛି, ଏହିଭଳି ଭାବରେ ଦର୍ଶନ କରୁଛନ୍ତି। ସେତେବେଳେ ତାଙ୍କର ମହିମାକୁ ଦେଖିକରି ସେ ନିଜକୁ କ୍ଷମା ପ୍ରାର୍ଥନା କରୁଛନ୍ତି, ନିଜର ଯେଉଁ ଭଗବାନଙ୍କ ସହିତ ଲୀଳା ହୋଇଥିଲା, ତେଣୁ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ପିତୈବ ପୁତ୍ରସ୍ୟ ସଖୈବ ସଖ୍ୟୁ ପ୍ରିୟା ପ୍ରିୟାୟା ହର୍ଷଦେବ ସୋଢୁମ୍, ସଖା ଯେମିତି ଅନ୍ୟ ସଖାର ଦୋଷକୁ କ୍ଷମା କରନ୍ତି, ପିତା ଯେମିତି ପୁତ୍ର ଦୋଷକୁ କ୍ଷମା କରେ, ପ୍ରିୟ ଯେମିତି ପ୍ରିୟା ଦୋଷକୁ କ୍ଷମା କରନ୍ତି, ସେଇଭଳିଆରେ ମୋର ଦୋଷକୁ ଆପଣ କ୍ଷମା କରନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି। ଇଏ ହେଉଛି ଐଶ୍ୱର୍ଯ୍ୟ ଲୀଳା, କିନ୍ତୁ ବୃନ୍ଦାବନରେ ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ କେହି ତାଙ୍କୁ ଭଗବାନ ବୋଲି ଭାବନ୍ତି ନାହିଁ, ସେ କହନ୍ତି ଏ ଭଗବାନଙ୍କର କୃପାରୁ ଏସବୁ ହେଇପାରୁଛି, ତେଣୁ ବର୍ତ୍ତମାନ ସେଟାକୁ ସେ ଚିନ୍ତା କରିବେ, ଯେଉଁ ଆଶ୍ଚର୍ଯ୍ୟ ରହିଛି କୁହାଯାଉଛି ଦଶେଦମ କୃତ ଆଶ୍ଚର୍ଯ୍ୟ, ଏ ଆଶ୍ଚର୍ଯ୍ୟ କେମିତି ହେଲା ସେମାନେ ପ୍ରଥମେ ଜାଣିପାରୁନଥିଲେ, ବର୍ତ୍ତମାନ ଭିତରକୁ ଚାଲିବ, ତର୍କ ଭିତରକୁ ଚାଲିବ କିଭଳି ହେଲା, ଯେଉଁ ପିଲାମାନେ ସେଠି ରହିଛନ୍ତି ସେ କହିଲେ ଏଇ କୃଷ୍ଣ ଟାଣି ଦେବାରୁ ଗଛକୁ ପକେଇଛି, ତେଣୁ ମନେ ଆମେ ବିଶ୍ୱାସ କରିବେନି ଏ କେମିତି ସମ୍ଭବ ଉପାଶ୍ଚର୍ଯ୍ୟ ଉତ୍ପାଦ ହେଇଛି ତାହାଦ୍ୱାରା ଏ ଯେଉଁ ଉତ୍ପାଦ ହେଇଛି ଭୂମିକମ୍ପ ଭଳି ଲାଗୁଛି ନା ଭୂମିକମ୍ପ ହେଲା ଭଳିଆ ଲାଗୁଛି ଗ୍ରାହକ ଗ୍ରାହକ ଉତ୍ପାଦ ନେଇଯାଇଛନ୍ତି ଛୋଟ ପିଲା 3 ବର୍ଷର ପିଲା ଏ ପୁଣି ଏ ଯେଉଁ ଦୌଡ଼ି ଲାଗିଛି ଏ ଯେଉଁ ଛୋଟ ଛୋଟ ଦୌଡ଼ି ଏ ହଜାର ପଞ୍ଚି ତାଦେହ ପଡ଼ିଛି ଏ ଉଲୁଖଳା ମଧ୍ୟ କେତେ ଶକ୍ତି ରହିଛି ଏ ପିଲା ଭୂତଜୀବୀକୁ ଉତ୍ପାଦନ କରିବା ପାଇଁ, ତେଣୁ ଏସବୁ ଆଶ୍ଚର୍ଯ୍ୟ ଏଇଟା ସମ୍ଭବ ନୁହଁ। ତେଣୁ ଆମର କହିବା କଥା ଯେ ପରମାର୍ଥିକ ସମ୍ବନ୍ଧ ପରମାର୍ଥିକ ବିଷୟ ସବୁଥିରେ ରହିଛି ସବୁଥିରେ ଏସବୁ ଆଶ୍ଚର୍ଯ୍ୟ ଜିନିଷ ତାକୁ ଲୋକମାନେ ବୁଝିପାରିବେ ନାହିଁ, କାରଣ ଇଏ ଯେଉଁ ଭୌତିକ ଜଗତର କଥା ସବୁ ରହିଛି ଇଏ ହେଉଛି ଦ୍ୱୈତମୟ ଜଗତ ଡୁଆଲ ୱାର୍ଲଡ ଏଇଟାକୁ ଡୁଆଲ ଦ୍ୱୈତ ଜଗତ ଏଇଟା କୁହାଯାଉଛି, ତ ବିପତ୍ତି ଜିନିଷ ସବୁ ରହିଯାଇଛି ଏଠି ଦୁଃଖ ଅଛି ମାନେ ଏଠି ସୁଖ ଅଛି ଏଠି ମାନ ଅଛି ମାନେ ଏଠି ଅପମାନ ଅଛି ଏଇଭଳି ବିପତ୍ତି ଜିନିଷ ସବୁ ରହିଛି ଡୁଆଲ ୱାର୍ଲଡ ସେଇଟା କୁହାଯାଉଛି, କିନ୍ତୁ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ରହିଛି ତାକୁ କୁହାଯାଉଛି ଆବସଲ୍ୟୁଟ୍ ୱାର୍ଲ୍ଡ ଅଦ୍ୱୈତ ଜଗତ, ଅଦ୍ୱୈତ ଅର୍ଥ ଦୁଇଟା ଜିନିଷ ନାହିଁ ଏକ ସବୁ ଜିନିଷ ଏ ଆବସଲ୍ୟୁଟ୍ ଅଦ୍ୱୈତ କୁହାଯାଉଛି, ତେଣୁ ଅଦ୍ୱୈତ ପ୍ରତି ବୁଝିବା ପାଇଁ ଯେଉଁମାନେ ଦ୍ୱୈତ ସ୍ତରରେ ଅଛନ୍ତି ଏଇଟାକୁ 3 ଡାଇମେନ୍ସନାଲ ବୋଲି କୁହାଯାଉଛି, 3ଟି ଡାଇମେନ୍ସନ ଆପଣ ପାଇବେ, କିନ୍ତୁ ଏ 3 ଡାଇମେନ୍ସନ ଉର୍ଦ୍ଧ୍ୱରେ 4ଥ ଡାଇମେନ୍ସନ ବିଷୟରେ ଲୋକମାନେ ବୁଝିପାରିବେନି ଆଶ୍ଚର୍ଯ୍ୟ ହେଇଯିବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଦ୍ୱିତୀୟ ଅଧ୍ୟାୟ 28 ଶ୍ଳୋକରେ ଯେ ଆଶ୍ରଜବତ ପଶ୍ଚିମ କାଶ୍ୟ ଦେଇ ନାହିଁ ଆଶ୍ରଜବତ ପଦ୍ଧତି ପ୍ରତି ଚାନ୍ୟା ଆଶ୍ରଜବତ ଚାନ୍ୟା ଶୁଣନ୍ତି ଶୁକ୍ଳ ପୀଣ ବେଦ ଚାହିଁବ ପାର୍ଶ୍ୱ ଆତ୍ମା ସମ୍ବନ୍ଧ ଜ୍ଞାନ ଯେତେ ପ୍ରଦାନ କଲେ ମଧ୍ୟ ନନୁ ସର୍ବଜ୍ଞେନ ତ୍ୱୟା ବହୁ ଉପଦେଶମାନେ ଅହଂ ଶୋକ ବିଧାରଣ ଆତ୍ମଯଥାତ୍ମ ନ ବୁଦ୍ଧେ କିମ୍ ଏତଦ୍ ଇତି ଚେତ୍ ଆଶ୍ଚର୍ଯ୍ୟ ସେଥିପାଇଁ ଭଗବାନ କହୁଛନ୍ତି ଏସବୁ ଆଶ୍ଚର୍ଯ୍ୟ ଯେତେ ଶୁଣିଲେ ମଧ୍ୟ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ସେଥିରେ ମହାଭାରତରେ ଧର୍ମ ପଚାରିଲେ କିମ୍ ଆଶ୍ଚର୍ଯ୍ୟ ସବୁଠୁ ବଢ଼ି ଆଶ୍ଚର୍ଯ୍ୟ ଜିନିଷ କ'ଣ ତେଣୁ ଯୁଧିଷ୍ଠମାନେ ସେ ପ୍ରଶ୍ନର ଉତ୍ତର ଦେଇଥିଲେ ଅହନି ଅହନି ଭୂତାନି ଗଛନ୍ତି ଜମାଳୟ ଶେଷ ସ୍ଥାବର ମିଛନ୍ତି କିମ୍ ଆଶ୍ଚର୍ଯ୍ୟ ମଧ୍ୟ କର ପ୍ରତିଦିନ ଲୋକମାନେ ଦେଖୁଛନ୍ତି ଲୋକମାନେ ଜମାଳୟକୁ ଯାଉଛନ୍ତି ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ ସେ ବିଷୟରେ ଚିନ୍ତା କରିନାହାନ୍ତି ସ୍ଥାବର ମିଛନ୍ତି ସେମାନଙ୍କୁ ସେମାନେ ମୃତ୍ୟୁବରଣ କରିବେ ନାହିଁ ତେଣୁ କିମ୍ ଆଶ୍ଚର୍ଯ୍ୟ ମଧ୍ୟ କର ଆଠଗଡ଼ ଭଳି ଆଶ୍ଚର୍ଯ୍ୟ ଜିନିଷ କ'ଣ ଅଛି ଭଗବାନଙ୍କ ମାୟା ଦ୍ୱାରା ସେମାନେ ଏଭଳି ହୋଇଥାଇକି ରହିଛନ୍ତି ଯଦିଓ ସେମାନେ ଦେଖୁଛନ୍ତି ଆମେ ମୃତ୍ୟୁବରଣ କରୁଛି ଏ ମୃତ୍ୟୁ ଦ୍ୱାରା ଆମେ ପ୍ରକୃତରେ ଆମର ଆତ୍ମଜ୍ଞାନ ଜାଣିପାରିବା ପ୍ରଭୁମାନେ କୁହନ୍ତି ଜଣେ ଲୋକ ଯେତେବେଳେ ମୃତ୍ୟୁବରଣ କରୁଛି ସେତେବେଳେ ତାର ସର୍ବଶ୍ରେଷ୍ଠ ରହିଛି କିନ୍ତୁ ଆମେ କହୁଛେ କ'ଣ ଅବଦୁଲ କାଲାମ ଚାଲିଗଲେ ଯେହେତୁ ତାଙ୍କର ଶରୀର ସେଇଠି ଅଛି ତେଣୁ ଏଇଥିରେ ଆମେ ଜାଣିବା ଯେ ପ୍ରକୃତରେ ଜୀବ ଏବଂ ଶରୀର ଆତ୍ମା ଏବଂ ଶରୀର ଏ ହେଉଛି ଭିନ୍ନ ଯାହାକୁ ଆମେ କହୁଛେ ଅନେକ ଲୋକ ବୋଲି ସେ ଶରୀର ନୁହଁ ସେ ହେଉଛି ସେ ଶରୀରଠାରୁ ଭିନ୍ନ ଏହି ସମସ୍ତ ଜ୍ଞାନ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ ପ୍ରଥମେ ଆତ୍ମା ସମସ୍ତ ଜ୍ଞାନ ଦେଇଛନ୍ତି ସାଂଖ୍ୟ ଯୋଗ ଆତ୍ମା ସମସ୍ତ ଜ୍ଞାନ ମଧ୍ୟ ଭଗବାନ ଦେଇଛନ୍ତି ନୈନଂ ଚିନ୍ତନ୍ତି ଶସ୍ତ୍ରାଣୀ ନୈନଂ ରହନ୍ତି ପାବକ ନ ଚୈନଂ କ୍ରେଦନ୍ତି ଆପୋ ନ ଶୋଷନ୍ତି ମାରୁତ ଆତ୍ମା ସମସ୍ତ ଜ୍ଞାନ ଯେତେ ପ୍ରଦାନ କଲେ ମଧ୍ୟ ଅର୍ଜୁନଙ୍କର ଅର୍ଜୁନ ପ୍ରକୃତରେ ଆମକୁ ଏ ଜ୍ଞାନ ପ୍ରଦାନ କରିବା ପାଇଁ ଅର୍ଜୁନ ସେଇଭଳି ରୋଧ କରୁଛନ୍ତି ପ୍ରକୃତରେ ଅର୍ଜୁନ ଯେ ଜାଣିନାହାନ୍ତି ତା ନୁହଁ ସମଗ୍ର ମାନବ ସମାଜକୁ ଭଗବାନ ଜ୍ଞାନ ପ୍ରାପ୍ତ ପାଇବେ ସେଥିପାଇଁ ଅର୍ଜୁନ ସେଇଭଳି ରୋଧ କରୁଛନ୍ତି ତେଣୁ ବଳଦେବ ଦେବାଚରଣ ତାଙ୍କର ଆଶ୍ରୟ କରୁଛନ୍ତି, ନନୁ ସର୍ବଜ୍ଞେନ ତୋୟା ବହୁ ଉପଦେଶ ମାନେ, ଆପଣ ସର୍ବଜ୍ଞ, ସେଥିପାଇଁ ଅର୍ଜୁନ ଭଗବାନଙ୍କ ସ୍ଥାନରେ ଯାଇଛନ୍ତି। ତାପରେ ଦୋଷ ପଦ ସ୍ୱଭାବ ପୃଚ୍ଛାମି ତାଙ୍କ ଧର୍ମ ସମୂଳ ଦେବା ଦକ୍ଷୟ ଶ୍ୟାମି ଚିତମ ଗୃହି ମାନେ ଶିଷ୍ୟ ସ୍ତ୍ରୀ ଆମେ ସାଧିମାନ ତାଙ୍କ ପ୍ରପନ୍ନ, ମୁଁ ଆପଣଙ୍କ ସ୍ଥାନରେ ରହିଲି, କାରଣ ଆପଣଙ୍କର ଦୋଷ ମୋର ଯେଉଁ ରହିଛି ଅଜ୍ଞାନତା ରହିଛି, ମୋର ଅଜ୍ଞାନତା ଆପଣ ଦୂର କରିପାରିବେ, ଅନ୍ୟ କେହି ଦୂର କରିପାରିବେ ନାହିଁ, ନହିଁ ପ୍ରତିଷ୍ଠାମି ଆମକୁ ତାଙ୍କୁ ଭେଟିବି ଯେ ମୋର ଏଇ ଅଜ୍ଞାନକୁ ଦୂର କରିପାରିବ, ମୋର ଶୋକକୁ ଯିଏ ଦୂର କରିପାରିବ। ତେଣୁ ଭଗବାନଙ୍କ ଶରଣରେ ଯାଇଛନ୍ତି ଅର୍ଜୁନ, ତେଣୁ ବଳଦେବ ଦେବାଚରଣ କହୁଛନ୍ତି ନନୁ ସର୍ବଜ୍ଞ, ଆପଣ ହେଉଛନ୍ତି ସର୍ବଜ୍ଞ, ଆପଣ ମୋତେ ବହୁ ଉପଦେଶ ଦେଲେଣି। ଦ୍ୱିତୀୟ ଅଧ୍ୟାୟରେ ଚାକ୍ୟଦେବରେ ଭଗବାନ ଆତ୍ମା ସମେତ ବହୁତ ଜ୍ଞାନ ପ୍ରଦାନ କରୁଛନ୍ତି, କିନ୍ତୁ ଦେଲେ ମଧ୍ୟ ଅହଂ ଶୋକ ନିବାରକମ ଆତ୍ମଯଥାତ୍ମ ନ ବୁଦ୍ଧି, ଆତ୍ମା ବିଷୟରେ ଜ୍ଞାନ ଆପଣ ଯେତେ କହିଲେ ମଧ୍ୟ ମୋର ବୁଦ୍ଧି ଆସୁନି, କାରଣ କ'ଣ? ସେଥିପାଇଁ ଭଗବାନ କହୁଛନ୍ତି ଆସବ ପଦ୍ଧତି କଥେଇ ପଚାରି ଆତ୍ମା ସମେତ ଜ୍ଞାନ ଅଧିକାଂଶ ଆଶ୍ଚର୍ଯ୍ୟ ହେଉଛି। ଆତ୍ମା ସମ୍ବନ୍ଧ ଜ୍ଞାନ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଆତ୍ମା ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇପାରି ନାହାନ୍ତି, ଏବଂ ଆତ୍ମା ସମ୍ବନ୍ଧ ଜ୍ଞାନ ପ୍ରଦାନ କଲେ ମଧ୍ୟ ସେମାନେ ସେଟା ଗ୍ରହଣ କରୁନାହାନ୍ତି। ସବୁଠାରୁ ସୂକ୍ଷ୍ମତମ ଯୋଉ ତତ୍ତ୍ୱ ରହିଛି ବୈଜ୍ଞାନିକ ଉଦ୍ଭାବନରେ ଯୋଉ ରହୁଛି ଆଟମ୍, ଆଟମ୍କୁ ପୁଣି ତାକୁ ଡିଭାଇଡ୍ କଲେ ନ୍ୟୁଟ୍ରନ୍ ପ୍ରୋଟନ୍ ଇଲେକ୍ଟ୍ରନ୍ ଏଭଳି ଭାବରେ ତିନୋଟି ତତ୍ତ୍ୱ ଆସୁଛି, କିନ୍ତୁ ତାପରେ ଆଉ କ'ଣ ଅନ୍ ଅଛି ବା ଟନ୍ ଅଛି ସେଇଟା ସେ ଜାଣିପାରି ନାହିଁ। ତେଣୁ ଆମର ଶ୍ରୀମଦ ଭକ୍ତିଶ୍ରଦ୍ଧା ଶ୍ରୀ ମହାରାଜ ଏ ଆତ୍ମାଟାକୁ ବୈଜ୍ଞାନିକମାନେ ବୁଝିବେ, ଗୋପାଳ ମହାରାଜ ତାଙ୍କୁ ଆଦେଶ ଦେଇଥିଲେ ତମେ ସ୍ପିରିଚୁଆଲ ସାଇଣ୍ଟିଫିକ୍ ବେସିସ୍ ଅଫ୍ କୃଷ୍ଣ କନସିୟସନେସ୍ ଏଇ କୃଷ୍ଣ ଚେତନାକୁ ବୈଜ୍ଞାନିକ ଭିତ୍ତିରେ ପ୍ରଚାର କରିବ। ତେଣୁ ସେ ଗୋଟେ ଶବ୍ଦ ଉଦ୍ଭାବନ କଲେ ସ୍ପିରିଟନ୍, ବୈଜ୍ଞାନିକମାନେ ବୁଝିବେ ଇଲେକ୍ଟ୍ରନ୍ ପ୍ରୋଟନ୍ ନ୍ୟୁଟ୍ରନ୍ ଏସବୁ ବୁଝିବେ। ତେଣୁ ମହାରାଜ କହିଲେ ସ୍ପିରିଟନ୍, ସ୍ପିରିଟ୍ ଯେଉଁ ଆତ୍ମା ରହିଛି ତେଣୁ ସ୍ପିରିଟନ୍ ସେ କହିଲେ ସ୍ପିରିଟନ୍ ଯେଉଁ ରହିଛି ବା ଆତ୍ମାର ରହିଛି ଏ ଏତେ ସୂକ୍ଷ୍ମ ଯେ ତାର ଆକାର କେହି ନିର୍ଣ୍ଣୟ କରିପାରିବେ ନାହିଁ, ବୈଜ୍ଞାନିକମାନଙ୍କ ଦ୍ୱାରା ତାର ଆକାର ନିର୍ଣ୍ଣୟ ହୋଇପାରିବ ନାହିଁ। ଆମ ପୁରାଣରେ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି କେଶାଗ୍ର ସତଭାବଶ୍ୟ ସତଭା କଳ୍ପିତ ଜୀବ ଭାଗ ସହ ବିଜ୍ଞାନ ସହ ଅନନ୍ତ ଆୟ କଳ୍ପତେ, ଗୋଟେ କେଶର ଅଗ୍ରକୁ କେଶର ଅଗ୍ର କେତେ ସୂକ୍ଷ୍ମ ତାକୁ ଶହେ ଭାଗ କରିବେ, ଶହେ ଭାଗ ବିଭାଗ ତ କରିବେ ଶହେ ଭାଗ କରିବା କଥା କ'ଣ କରୁଛି, କିନ୍ତୁ କୌଣସି ଉପାୟ ଯଦି ଆମେ ଶହେ ଭାଗ କରିପାରିବ ତାକୁ ଗୋଟିଏ ଭାଗ ନେଇକିରି ପୁଣି ତାକୁ ଶହେ ଭାଗ କରିବ ତାହେଲେ କେଶ ଅଗ୍ରର ଦଶ ହଜାର ଭାଗରୁ ଗୋଟିଏ ଭାଗ ହେଉଛି ଆତ୍ମାର ଆକାର। ତୁମେ ଏ ବିଷୟରେ କେହି ଜାଣି ତୁମେ ଆଶ୍ଚର୍ଯ୍ୟ ପଦ୍ଧତି କଥା ଏ ବିଷୟରେ ସମସ୍ତେ ଆଶ୍ଚର୍ଯ୍ୟ ଭଳି କୁହନ୍ତି, ଆତ୍ମା ସମ୍ବନ୍ଧୀୟ ବିଷୟରେ କୁହନ୍ତି, ସମସ୍ତେ ଏହିଭଳି ଭାବେ କୁହନ୍ତି ଏବଂ ପଶ୍ଚିମ ପଶ୍ଚିମରେ ଆଶ୍ଚର୍ଯ୍ୟ ଭଳି ସବୁ ଦେଖନ୍ତି ବା ଶୁଣନ୍ତି ସେସବୁ ଜିନିଷ ଏବଂ ଶୁଣିକି ମଧ୍ୟ ନ ବେଦ ବସିଛି, ଶୁଣିକି ମଧ୍ୟ କେହି ବୁଝିପାରନ୍ତି ନାହିଁ। ସେଥିପାଇଁ ଗୃହ ଜ୍ଞାନ ବୋଲି କୁହାଯାଉଛି, ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆଯାଇଛି ତିନି ପ୍ରକାର ଜ୍ଞାନ ଯେଉଁ ଦିଆଯାଇଛି ଗୃହ ଗୃହତର ଏବଂ ଗୃହତମ ଅଧିକାରୀ ଭଗବାନ ସେଟା କହିବେ କି ଜ୍ଞାନ ଆଖ୍ୟାତମ ଗୃହା ଗୃହତର ନୟା, ଗୃହ ଜ୍ଞାନ ଗୃହତର ଜ୍ଞାନ ଏବଂ ଗୃହତମ ଜ୍ଞାନ ବର୍ଣ୍ଣନା କରାଯାଇଛି। ତେଣୁ ଲୋକମାନେ ତ ଗୃହ ଜ୍ଞାନ ବୁଝିବା ପାଇଁ ଅସମର୍ଥ ଆଉ ଗୃହତର ଗୃହତମ ଜ୍ଞାନ କଥା କ'ଣ କହିବା, ସେଥିପାଇଁ ଭଗବତ ଗୀତା ସପ୍ତମ ଅଧ୍ୟାୟ ଭଗବାନ କହିଛନ୍ତି ମନୁଷ୍ୟାଣ ସହସ୍ରେଶୁ କଶ୍ଚିତ ଜଗତ ଚିନ୍ତା, ହଜାର ହଜାର ଲୋକ ସେମାନେ ଯେଉଁ ଜୀବନ ଧାରଣ କରୁଛନ୍ତି ମନୁଷ୍ୟମାନେ ସେମାନଙ୍କ ପଦରେ ମନୁଷ୍ୟ ଜୀବନ ସେମାନେ ପ୍ରାପ୍ତ ହୋଇଥାନ୍ତି, ମନୁଷ୍ୟ ଜୀବନ ସେଇଠୁ ଆରମ୍ଭ ହେବ ଯେତେବେଳେ ଅର୍ଥାତ ବ୍ରହ୍ମ ଜିଜ୍ଞାସା, ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରୁଛି ବୁଝିବାକୁ ପଡ଼ିବ ତାର ମନୁଷ୍ୟ ଜନ୍ମ ଆରମ୍ଭ ହେଲା। সিদ্ধ হয়ে জনে সিদ্ধি প্রাপ্ত হওয়ার চেষ্টা করছে, জনে ব্রহ্ম জিজ্ঞাসা করুন মানে তার জীবনের সিদ্ধি সে পাইবার চেষ্টা করুন। তেমন যতটা আমি সিদ্ধা না যে কিছু সিদ্ধি প্রাপ্ত হয়েছেন, ব্রহ্ম বিষয়ে কিছু জ্ঞান প্রাপ্ত হয়েছেন বা আর কিছু বিষয়ে জ্ঞান প্রাপ্ত হয়েছেন, কিছু সিদ্ধি প্রাপ্ত হয়েছেন, আত্মা সম্বন্ধীয় বা পরমাত্মা সম্বন্ধীয় জ্ঞান প্রাপ্ত হয়েছেন, তথাপি সে জানিপারিবে না। যতদাম সিদ্ধান পশ্চিম মান ব্যতীত খুব প্রচিত্র ভগবান তত্ত্বরে জানিবে, তেমন এই তত্ত্ব হচ্ছে ভগবত সম্বন্ধে বহিরাগম জ্ঞান ভগবান দিয়েছেন ভগবত গীতারে, এই বহিরাগম জ্ঞান যে জানিবে সে প্রকৃতরে ভগবান তত্ত্বরে জানিবে। বহুনাম জন্মনামে জ্ঞানবান নাম প্রপদ্যতে বাসুদেব সর্বমিতি স মহাত্মা সুদুতম, যেমন জানন্তি যে সবু কিছুর কারণর সবু কারণর কারণ হচ্ছেন বাসুদেব, সেই কথা জানিবা পাই তাকে হয়তো জন্ম জন্ম অনেক জন্ম লাগি যাই পারে, বহুনাম জন্ম না মানতে, কিন্তু যেমন প্রকৃত জ্ঞান প্রাপ্ত হয়েছেন সে ভগবান স্বর্ণরে আসবে। অধিকাংশ লোক ভগবান স্বর্ণরে যাও না কিন্তু ভগবান কহিলে ভগবান ভগবান কহিলে যে দৈবী ঈর্ষা গুণ হই মম মায়া দূরতয়া মামে যে প্রপঞ্চে মায়া মেকান করতে, এই যে ভৌতিক জগৎ, এই ভৌতিক জগৎ হচ্ছে গুণময়ী ত্রিগুণ ভিতরে রয়েছে, এই ভৌতিক জগৎ সত্য রজ তম ত্রিগুণ ভিতরে রয়েছে, তেমন দৈবী ঈর্ষা গুণময়ী মম মায়া দূরতয়া, এই যে গুণক উত্তীর্ণ হওয়া ইয়ে হচ্ছে অসম্ভব, দূরত্যা বহু কষ্ট, জন কষ্ট না তার সমস্ত বন্দী অবস্থা রয়েছে কি না, মা এব যে প্রপদ্যান্তে মা এব কেবল মোর শরণে যে আসিবে মায়া বেদান করতে সে মায়কে করিবে, ভগবত গীতার এই যে জ্ঞান প্রদান করছেন ভগবান তাহলে সমস্ত ভগবান শরণ যা কথা, সমস্তে হরে কৃষ্ণ 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 হরে 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 রাম 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 হরে, সমস্ত ভগবান নাম উচ্চারণ করিবার কথা, সমস্ত ভগবান শরণ করিবার কথা, তাহলে কথা তেমন অর্জুন তো রয়ে যে প্রশ্ন মনের ভাব লক্ষ্য করি ভগবান কৌশল যেমন মূর্খ সে ভগবান অজান অজ্ঞান যেমন অনেক সে মূর্খ, প্রশ্ন পচারে আমি যাবু বাবু দর্শন প্রচার করা প্রশ্ন পচারে যে যদিও আপনার কৌশল চৈতন্য মহাপ্রভু ভগবান তাহলে পুরীর এত ব্রাহ্মণ সব অনেক এমনি কিন্তু ভগবান গ্রহণ করুনা, তেমন সেই প্রশ্ন যে পচারে সে যখন সাথে সাথে পড়া ভাগবত একবার স্কন্দ পঞ্চম অধ্যায় বত্রিশ উপরে ভগবান কেছেন সে কথা নবজগতের কথা কেছেন, কৃষ্ণ বর্ণ বিশা কৃষ্ণ সাঙ্গ পাঙ্গাস পার্শ্বদম যাকে সংকীর্তন তাই জগতি সুবেদ যেমন অত্যন্ত বুদ্ধিমান ব্যক্তি সেমানে পড়ে এই হরিনাম মহামন্ত্র যজ্ঞের যোগদান করেন, তেমন মু এটা কয়া পাই মোর পাটিকে হঠাৎ বাহারা দোজ হু আর কোজ মু এটি কইছি, তেমন সত্যিকার সে কেন বেটা মোর পাইবার উদ্দেশ্য থিলা যেমন বলত সেমানে এটা জানিপারিবে না, যেমন মোস্ট ইন্টেলিজেন্ট সুমেধাস যেমানে বহুত বুদ্ধিমান ব্যক্তি সেমানে জানিবে চৈতন্য মহাপ্রভু ভগবান বলে নহেলে আজকে পড়ি গেলে তথাকে তো ভগবান কেতে রয়েছেন ভগবান পূজা করছেন পুরী বাড়িয়া ভগবান বাড়িয়া বসছেন ভগবান বাড়িতে বসছেন তেমন মুক্ত সেমানে কিন্তু মো কথা শুনিয়া তার ধৈর্য নথিলা মু যেতে কহিলি বহুত কুয়া সে নিজকে কুয়ার বলে ভাবিলে নিজে ভাবিলে সে হচ্ছে বোকা দিলে তেমন সে মো কথা শুনে নাই কারণ ইয়ে বেড়া কারণ মো পরে আসে তেমন যখন মূর্খ ব্যক্তি সেমানে জানি না সেমানে ভগবান সামনে কম দিবে যোগ দুয়ার কুছ মূঢ়া যখন নরাধম ଯେଉଁମାନେ ଚାରି ଲକ୍ଷ ପ୍ରକାର ମହଂସ ଯୋଗ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଭାବ ଶ୍ରେଣୀର ସେମାନେ ଭଗବାନଙ୍କ ସ୍ଥାନରେ ଯିବେ ନାହିଁ ସେମାନେ ପଶୁପଲି ଜୀବନଯାପନ କରୁଛନ୍ତି ତାଙ୍କର ବ୍ରହ୍ମ ଜିଜ୍ଞାସା ଆସିନି ଆହାର ନିଦ୍ରା ଭୟ ହେଉଛନ୍ ସେମାନେ ଏକ ପଶୁଭି ନାରାୟଣ ସେମାନେ ପଶୁ ଆଉ ମହଂସ ଭିତରେ ପ୍ରୋପାତ୍ମାରେ ସବୁବେଳେ ଏହି ପ୍ରଶ୍ନ ପଚାରନ୍ତି ଯେଉଁ ଆଣିକ ଡିଫରେନ୍ସ ବିଟୁଇନ୍ ଡଗ୍ ଆଣ୍ଡ ମ୍ୟାନ୍ ଆପଣ ଏହି ପ୍ରଶ୍ନ ପଚାରିବେ ଯେଉଁମାନେ ପ୍ରଚାର କରୁଛନ୍ତି ଅଧିକାଂଶ ଲୋକ ଆମ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ଠିକ ହେଉ ସେମାନେ ଭଲ କଥା କହିପାରୁନାହାନ୍ତି ଆମେ ଭଲ କଥା କହୁଛେ ଏଇଗୁଡ଼ିକ ଅନେକ ସବୁ ଉତ୍ତର ଦେବେ କିନ୍ତୁ ପ୍ରକୃତ ଉତ୍ତରଟା ସେମାନେ କହିପାରିବେ ନାହିଁ ପ୍ରକୃତ ଉତ୍ତର ହେଉଛି ଧର୍ମ ହିଁ ଏସାନ୍ ଅଧିକ ବିଶେଷ ଶରୀର ସମ୍ବନ୍ଧୀୟ ଯେଉଁ କାର୍ଯ୍ୟ ସବୁ ରହିଛି ପଶୁମାନେ ଏବଂ ମନୁଷ୍ୟମାନେ ଏକା ସବୁ ଆହାର ନେତା ବହି ମଧ୍ୟ ସମାନ ସମସ୍ତଙ୍କ ସମାନ କିନ୍ତୁ ମନୁଷ୍ୟର ବିଶେଷତା ହେଉଛି ଧର୍ମ ସେ ଧର୍ମ ଆଚରଣ କରିବ ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ସେଥିପାଇଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଅର୍ଥାତ୍ କହିବାର ଉଦ୍ଦେଶ୍ୟ ହେଉଛି ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କଲା 80 ଲକ୍ଷ ଜଣ ବାହାର ହେଇକି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲା ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକି ଯଦି ବ୍ରହ୍ମ ଜିଜ୍ଞାସା କଲା ତାହେଲେ ବୁଝିବାକୁ ପଡ଼ିବ ତାର ମାନବ ଜନ୍ମ ଆରମ୍ଭ ହେଲା କିନ୍ତୁ ଯଦି ବ୍ରହ୍ମ ଜିଜ୍ଞାସା କଲା ନାହିଁ ସେ ସେଇ ପଶୁ ଭଳି ରହିଛି ତେଣୁ ଯେଉଁମାନେ 4 ଲକ୍ଷ ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ପଶୁ ଭଳି ରହିଛନ୍ତି ଜୀବନଯାପନ କରୁଛନ୍ତି ସେ ସେମାନେ ଗୌରବ ମନୁଷ୍ୟ ମାଲା କୁହନ୍ତି ଉଚ୍ଚ ବିଷାଣ ବିହୀନ ପଶୁ ପଶୁର ଲାଙ୍ଗୁଡ଼ ଅଛି ଏବଂ ଶିଙ୍ଗ ଅଛି ମନୁଷ୍ୟର ସେଇଟା ନାହିଁ ସେଥିପାଇଁ ଆମକୁ ଟିକେ ମନୁଷ୍ୟ ସେ ପଶୁ ଡିଫରେନ୍ସ ମନୁଷ୍ୟ ବ୍ରହ୍ମ ଜିଜ୍ଞାସା କରିପାରିବ ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହୋଇଛି ମୁକୁଳିତ ଚେତନା ସେ ପ୍ରାପ୍ତ ହୋଇଛି ଯେଉଁ ଚେତନାରେ ସେ ବ୍ରହ୍ମ ଜିଜ୍ଞାସା କରିପାରିବ ପଶୁ ପକ୍ଷୀ ଅନ୍ୟ ଯେଉଁ 80 ଲକ୍ଷ ଜୀବ ଅଛନ୍ତି ସେମାନେ ଏଇ ଜିଜ୍ଞାସା କରିପାରିବେ ନାହିଁ କାରଣ ତାଙ୍କର ଯେଉଁ ଚେତନା ରହିଛି ନିମ୍ନ ଚେତନାରେ ସେମାନେ ଅଛନ୍ତି ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା ଏଇ ଦୁଇଟି ନିମ୍ନ ଚେତନାରେ ସେମାନେ ଅଛନ୍ତି ଯେଉଁ ଚେତନାରେ ସେମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ ତେଣୁ ସେମାନେ ଭଗବାନ ସେମାନେ ଯାଉନାହାନ୍ତି ମୂଢ଼ା ଯାଉନାହାନ୍ତି ମୂର୍ଖମାନେ ଯାଉନାହାନ୍ତି ନରାଧମାନେ ଯାଉନାହାନ୍ତି ଆଚ୍ଛା ଯେଉଁମାନେ ବିଜ୍ଞାନ ବ୍ୟକ୍ତି ସେମାନେ କାହିଁ ଯାଉନାହାନ୍ତି ଏ ପ୍ରଶ୍ନ ଆସିବ ତେଣୁ ଅର୍ଜୁନ ମାନେ ପ୍ରଶ୍ନ ଆସିବ ଭଗବାନ କହୁଛନ୍ତି ଅର୍ଜୁନ ଚିନ୍ତା ଖାଲି କିଛି ଚିନ୍ତା ମାତ୍ର କରୁନାହାନ୍ତି ତା ନୁହଁ ଭଗବାନ ଯେତେବେଳେ କହୁଛନ୍ତି ଅର୍ଜୁନ ଚିନ୍ତା କରୁଛନ୍ତି ଅର୍ଜୁନ କ'ଣ ଚିନ୍ତା କରୁଛନ୍ତି ଆଚାର୍ଯ୍ୟମାନେ ବିକାର କରୁଛନ୍ତି ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଯେ ଆପଣ କହୁଛନ୍ତି ମୃତ୍ୟୁମାନେ ଯାଉନାହାନ୍ତି ଠିକ୍ ଅଛି ନରାଧନ ମାନେ ଯାଉନାହାନ୍ତି ଠିକ୍ ଅଛି ସେମାନେ ମୃତ ତରଳ ଅଛନ୍ତି ପଶୁସ୍ତରେ ଅଛନ୍ତି କିନ୍ତୁ ଯେଉଁ ବିଜ୍ଞାନ ବ୍ୟକ୍ତି ସେମାନେ କାହିଁ ଯାଉନାହାନ୍ତି ନା ମାୟା ଉପରକ ଜ୍ଞାନ ଜ୍ଞାନ ଥିଲେ ମଧ୍ୟ ମାୟା ଦ୍ୱାରା ତାଙ୍କର ଜ୍ଞାନ ଅପାଧ ହୋଇଯାଇଛି ମାୟାର ସମସ୍ତେ ତ ଅଛନ୍ତି 3 ଜଣ ସମସ୍ତେ ବନ୍ଧା ହେଇକି ରହିଛନ୍ତି ମାୟା ଦ୍ୱାରା ରହିଛନ୍ତି ତେଣୁ ତାଙ୍କର ଜ୍ଞାନ ଯେ ଅପହରଣ ହେଇଥିବ ସେଥିରେ ଆସିଦେବା କିଛି ନାହିଁ ମାୟା ଆପଣଙ୍କ ଜ୍ଞାନ ଏବଂ ଆସୁରଙ୍କ ଭାବ ମାସିକା ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ସେମାନେ ନିଜକୁ ଭଗବାନ ବୋଲି କହିବେ ଆଜିକାଲି ଯେଉଁ କଥାବାର୍ତ୍ତା କରିପାରୁ ଭଗବାନ ଯାଉଛନ୍ତି ସେମାନେ ସବୁ ଆସୁର ଭାବ ମାସିକା ଈଶ୍ୱର ମାମ ଭୋଗୀ ସିଦ୍ଧମ ଭଗବାନ ଛୁଟି ମୁଁ ହେଉଛି ଈଶ୍ୱର ମୁଁ ହେଉଛି ଭଗବାନ ତେଣୁ ଅନ୍ୟ ହଜାର ହଜାର ପର୍ବତ ମନ୍ତ୍ର ଅଛନ୍ତି ହଁ ଇଏ ହେଉଛନ୍ତି ଭଗବାନ ପୂଜା କରୁଛନ୍ତି ତେଣୁ ଏମାନେ ଭଗବାନ ସ୍ୱରରେ ଯିବେ ନାହିଁ ଏଥିରେ ଆଶ୍ରୟ ଦେବା କିଛି ନାହିଁ କିନ୍ତୁ ଯେଉଁମାନେ ଉନ୍ନତ ଶ୍ରେଣୀର ଚତୁର୍ବିଧ ବର୍ତ୍ତମାନ ଜନା ସତୁର୍ଦିନ ଅର୍ଜୁନ ଆତ୍ମ ଜିଜ୍ଞାସ ରଟାଟି ଜ୍ଞାନିତ ଭଟ୍ଟ ସବ ଯେଉଁମାନେ ପ୍ରକୃତିରେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ପୁଣ୍ୟାତ୍ମା ବ୍ୟକ୍ତି, ସେମାନେ ଭଗବାନଙ୍କ ସ୍ଥାନରେ ଯାଉଛନ୍ତି। ସେମାନଙ୍କୁ ଚାରି ଭାଗରେ ଭଗବାନ ବିଭକ୍ତ କରିଛନ୍ତି। ଆତ୍ମଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ ଆତ୍ମ, ଯେଉଁମାନେ ଦୁଃଖରେ ପଡ଼ି ବିପଦରେ ପଡ଼ି ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ସ୍ଥାନରେ ଯାଉଛନ୍ତି, ସେମାନେ ହେଉଛନ୍ତି ପୁଣ୍ୟାତ୍ମ ବ୍ୟକ୍ତି। ଯେଉଁମାନେ ଜିଜ୍ଞାସ ହେବା ପାଇଁ ଚାହୁଁଛନ୍ତି, ଜିଜ୍ଞାସ କରୁଛନ୍ତି, ସେଥିରେ କ'ଣ ଭଗବାନ ଅଛନ୍ତି, ଭଗବାନ ଥିଲେ ତାର କ'ଣ, ତାଙ୍କର ରୂପ କ'ଣ, ତାଙ୍କ କିଭଳି, ତାଙ୍କର ତତ୍ତ୍ୱ କ'ଣ, ତାଙ୍କର ଲକ୍ଷଣ କ'ଣ, ଏସବୁ ପ୍ରଶ୍ନ ଜିଜ୍ଞାସା, ବ୍ରହ୍ମ ଜିଜ୍ଞାସା, ଇଏ ହେଉଛି ବ୍ରହ୍ମ ଜିଜ୍ଞାସା। ଯେଉଁ ବ୍ରହ୍ମ ଯେଉଁମାନଙ୍କର ବ୍ରହ୍ମ ଜିଜ୍ଞାସା, ସେମାନେ ଭଗବାନଙ୍କୁ ସ୍ୱର୍ଣ୍ଣ ଯିବେ, କେତେ ପିଲା ବଜନ୍ତି ନା ଭଗବାନ ଭଜନ କରିବେ। ଆତ୍ମ ଜିଜ୍ଞାସୁ ଅର୍ଥାତ୍ ଯାହାର ଅର୍ଥ ଆବଶ୍ୟକ ରହୁଛି, ଧ୍ରୁବ ମହାରାଜ ଆମର ରୂପଗୋସ୍ୱାମୀ ତାଙ୍କର ଭକ୍ତିର ସ୍ୱାମୀ ସୁନ୍ଦର ଏକ ବର୍ଣ୍ଣନା କରିଛନ୍ତି, ଅର୍ଥାତ୍ ଧ୍ରୁବ ମହାରାଜଙ୍କୁ ଉଦାହରଣ ଦିଆଯାଇଛି, ଆତ୍ମଗଦର ଉଦାହରଣ ଦିଆଯାଇଛି, ଜିଜ୍ଞାସୁ ସ୍ୱର୍ଣ୍ଣପଦୀ ଋଷିଙ୍କର ଉଦାହରଣ ଦିଆଯାଇଛି, ଏବଂ ଜ୍ଞାନୀ ଜ୍ଞାନୀ ହେଉଛି ଚାରି କୁମାର, ଏମାନଙ୍କୁ ଉଦାହରଣ ଦିଆଯାଇଛି। ତେଣୁ ରୂପଗୋସ୍ୱାମୀ କହୁଛନ୍ତି ଭକ୍ତିର ସ୍ୱାମୀ ସୁନ୍ଦର, ଏମାନେ ମଧ୍ୟ ନିମ୍ନ ଶ୍ରେଣୀର ଭକ୍ତ। ଯେଉଁ ଭକ୍ତି ଯେଉଁ ଆରମ୍ଭ ହେଲା ମାନେ ତିନି ସ୍ତର ରହିଛି ଭକ୍ତିର, ଯେଉଁମାନେ କନିଷ୍ଠ ଭକ୍ତ ବା ନବୀନ ଭକ୍ତ, ଏଇ ଚାରି ଶ୍ରେଣୀର ଯେଉଁ ଭକ୍ତ ରହିଛନ୍ତି ଏମାନେ ହେଉଛନ୍ତି ସେଇ ନବୀନ ଶ୍ରେଣୀର ଭକ୍ତ। କୋମଳ ଶ୍ରଦ୍ଧା, ତାଙ୍କର ବିଶ୍ୱାସ ସେତେ ଦୃଢ଼ ନୁହଁ। ତେଣୁ ଯଦି ଜଣେ କହିବେ କେମିତି ଏଇଟା ସମ୍ଭବ, ଏଇଟା ତ ଅସମ୍ଭବ ଜିନିଷ, ସାତ ବର୍ଷର ବାଳକ ସେ ସାତ ଦିନ ଧରି ତିନି କୋଶର ଗୋବର୍ଦ୍ଧନକୁ, ତିନି କୋଶର ଯେଉଁ ରହିଛି ଗୋବର୍ଦ୍ଧନ ପର୍ବତ, ତାକୁ ବାମ ହାତରେ କାଳିଆ ସହିତ ଧାରଣ କଲେ, ଏଇଟା ଅସମ୍ଭବ। ତେଣୁ ଏହିପରି ଭାବରେ ନାସ୍ତିକମାନଙ୍କର ସଂସ୍ପର୍ଶରେ ଆସିଲେ ଏଇ ଯେଉଁ ନବୀନ ଭକ୍ତ ସବୁ ଅଛନ୍ତି ତାଙ୍କର ମଧ୍ୟ ଶ୍ରଦ୍ଧା ଦୁର୍ବଳ ହୋଇଯାଏ, ସେମାନେ ମଧ୍ୟ କ'ଣ ଦେଖି କଥା, ଏଇସବୁ ଆଶ୍ଚର୍ଯ୍ୟ ଜିନିଷ କେମିତି ହେବ, ଏଇଟା ତ ଅସମ୍ଭବ। କିନ୍ତୁ ଭଗବାନରେ ସବୁ କରିବା ପାଇଁ ସମ୍ଭବ, ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସର୍ବଥା କର୍ତ୍ତୁମ୍ ସମର୍ଥ, ଭଗବାନ ସବୁକିଛି କରିପାରିବେ, ଏଇ ଜ୍ଞାନ ନ ପାଇବା ପର୍ଯ୍ୟନ୍ତ ସେମାନେ ସେଇ ନିମ୍ନ ସ୍ତରରେ ଥିବେ, କନିଷ୍ଠ ସ୍ତରରେ ଥିବେ। ଯେତେବେଳେ ଜାଣିବେ ଜଣେ ଭଗବାନ ହେଉଛନ୍ତି ଈଶ୍ୱରେଷୁ ତଦିନେଷୁ ବାଳିଷୁ ବିଶେଷ ପ୍ରେମ ମୈତ୍ରୀ ପୂର୍ବପେକ୍ଷା କରୁଛି ସମର୍ଥନ, ମଧ୍ୟମସ୍ତରକୁ କେତେବେଳେ ଆସିବେ, ଯେତେବେଳେ ତାଙ୍କର ଜ୍ଞାନ ଟିକେ ଉନ୍ନତ ସ୍ତରକୁ ଆସିବ, ଭଗବାନ ସମ୍ବନ୍ଧ ଈଶ୍ୱର ତତ୍ତ୍ୱ ସେ ଜାଣିବେ, ଈଶ୍ୱରେଷୁ ଭକ୍ତ ବୈଷ୍ଣବ ତତ୍ତ୍ୱ ସେମାନେ ଜାଣିବେ, ତଦିନେଷୁ ବାଳିଷୁ ଯେଉଁମାନେ ସରଳ ଅଛନ୍ତି, ସିମ୍ପୁଲ ବ୍ୟକ୍ତି, ସରଳ ମନୋଭାବ ସମ୍ପନ୍ନ ବ୍ୟକ୍ତି, ତାଙ୍କୁ ସେ ଭଗବାନ କଥା କହିବେ। ବାଳିଶୁ ବିଶ୍ୱଚୁ ଯେଉଁମାନେ କ'ଣ ବିଷ କହିଲେ ଦ୍ୱେଷ କରୁଛନ୍ତି, ଈର୍ଷା କରୁଛନ୍ତି, ତାଙ୍କୁ ପ୍ରେମ ମୈତ୍ରୀ ରୂପ ଅପେକ୍ଷା ଯାହା କରନ୍ତି ସମର୍ଥନ, ଭଗବାନ ପ୍ରେମ କରୁଛନ୍ତି, ଭଗବାନଙ୍କ ଭକ୍ତଙ୍କ ପ୍ରତି ମୈତ୍ରୀ ଆଚରଣ କରୁଛନ୍ତି। ଯେଉଁମାନେ ସାଧାରଣ ବ୍ୟକ୍ତି ଅଛନ୍ତି, ଯେଉଁମାନେ ବହୁତ ଇନୋସେଣ୍ଟ ବା ସରଳ ଜୀବ ଅଛନ୍ତି, ତାଙ୍କୁ ଭଗବାନ କଥା କହୁଛନ୍ତି, ଏବଂ ଯେଉଁମାନେ ଈର୍ଷାର ବ୍ୟକ୍ତି ତାଙ୍କୁ ସେ ତ୍ୟାଗ କରୁଛନ୍ତି, ଉପେକ୍ଷା କରୁଛନ୍ତି। ତେଣୁ ଏହି ସ୍ତରକୁ ଆସିଲେ ଜଣେ ଭଗବାନଙ୍କର ଏହିସବୁ ଲୀଳାକୁ ବୁଝିପାରିବେ, ଭଗବାନ ଆସିବ ଆଶ୍ଚର୍ଯ୍ୟ ଲାଗିଲା। ତେଣୁ ଜଣେ ଏ ଭଗବତ ତତ୍ତ୍ୱରୁ ଯେଉଁମାନେ ନ ଜାଣିବେ ସେମାନେ ତାଙ୍କୁ ଏସବୁ ମନଗଢ଼ା କଳ୍ପନା ଦେଇଛି। ତେଣୁ ଭଗବାନଙ୍କର ଯେତେ ଐଶ୍ୱର୍ଯ୍ୟ ରହିଛି, ବୃନ୍ଦାବନବାସୀମାନେ ସେ କେବେ ସେଟାକୁ ଐଶ୍ୱର୍ଯ୍ୟ ଗ୍ରହଣ କରନ୍ତି ନାହିଁ, ସେ ଭାବନ୍ତି ଏ ଭଗବାନଙ୍କ ନାରାୟଣଙ୍କ କୃପାରୁ ନାରାୟଣ ସବୁ ଗୁଣେଇ ଭଗବାନ ନାରଦ ନନ୍ଦ ମହାରାଜ ସେଟା କହିବେ ଦଶମ ସ୍କନ୍ଧ ସତେଇଶ ଅଧ୍ୟାୟ କୁହା ଜିନିଷ କଥା। ତେଣୁ ସବୁବେଳେ ବୃନ୍ଦାବନବାସୀମାନେ ସବୁ ଆଶ୍ଚର୍ଯ୍ୟ ହେଉଛନ୍ତି, ସେ କେମିତି ହେଲା ସବୁ ଘଟଣା, ଭଗବାନଙ୍କ ସବୁ କିଛି ଆଶ୍ଚର୍ଯ୍ୟ ନୁହଁ, ବୃନ୍ଦାବନ ସବୁ ଲୀଳା କରୁଛନ୍ତି, ଏସବୁ ଆଶ୍ଚର୍ଯ୍ୟ ଲୀଳା। ତେଣୁ ଏହି ଆଶ୍ଚର୍ଯ୍ୟ ବିଷୟରେ ଚିନ୍ତା କରି ସେମାନଙ୍କୁ ଆଶ୍ଚର୍ଯ୍ୟ ଉତ୍ପାଦ ହେଉଛି କାହା ଦ୍ୱାରା ଏହିଭଳି ଭାବରେ ବିଭୋଳ ହେଇକି ରହୁଛନ୍ତି, ତାପରେ ବର୍ଣ୍ଣନା କରାଯିବ। ଜୟ ଶ୍ରୀ ଭାଗବତୀ, ଜୟ ଶ୍ରୀ ଗୋପା ମହାରାଜ, ଜୟ ଶ୍ରୀ ଗୁରୁଦେବୀ ଆନନ୍ଦ କୋଟି ବୈଷ୍ଣବ ଦେବୀ।